ମୁଁ ଛୁନ ସବର କହୁଛି, 46 ନମ୍ବର ୱାର୍ଡ ସବର ସାହିରୁ। ଆମ ଘର ପାଖରେ ଯୋଉ ଲାଟିନ ଅଛି ସେଇଟା ଖରାପ ହେଇଗଲାଣି। ଆମେ ଠିକ ସେ ଯିବା ଆସିବା କରିପାରୁନାହୁଁ, ବହୁତ ପୁରୁଣା ବି ହେଇଗଲାଣି। ଯଦି ତାକୁ ଠିକରେ ଯଦି ନୂଆ ଗୋଟେ ଲାଟିନ ର ବ୍ୟବସ୍ଥା କରାଯାଆନ୍ତା, ଆମେ ସାହି ଲୋକ ସବୁ ଖୁସି ହୁଅନ୍ତୁ।